आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000 ଉର୍ଦ୍ଧ ଆବାସ ହୋଇଛି ମଞ୍ଜୁର। ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କଲା ଟାଇଫୁନ୍ ଡଲ୍ଫିନ୍। ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ର ନିରୋଧୀ ଅଭ୍ୟାସ। ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିଆ। ଦେଶବ୍ୟାପୀ ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ମସିହାରୁ ଆଜାଦିକା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ହର୍ ଘର୍ ତିରଙ୍ଗା ଅଭିଯାନର ଅଂଶସ୍ୱରୂପ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ଶ୍ରୀ ବିଜୟପୁରମ୍ ସ୍ଥିତ ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ଡକ୍ଟର ବିଆର୍ ଆମ୍ବେଦକର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଅଡିଟୋରିୟମ୍ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତିରଙ୍ଗା କନ୍ସର୍ଟ ଅନ୍ ବନ୍ଦେ ମାତରମ୍ରେ ଯୋଗ ଦେଇଥିଲେ। ଶ୍ରୀ ରାଧାକୃଷ୍ଣନ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରହିଥିବା ସ୍ୱର୍ଣ୍ଣିମମୟ ଐତିହ୍ୟର ସ୍କରଣ କରିଥିଲେ। ସେ କହିଛନ୍ତି ଏହି ଦ୍ୱୀପପୁଞ୍ଜରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା। ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ସେମାନେ ଅକଳ୍ପନୀୟ ଯନ୍ତ୍ରଣା ଭୋଗ କରିଥିଲେ। ସେଲୁଲାର ଜେଲ୍ର ଉଲ୍ଲେଖନୀୟ ଐତିହ୍ୟ ବର୍ଷ୍ଣନା କରି ଶ୍ରୀ ରାଧାକୃଷ୍ଣନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ଅବଦାନକୁ ମନେ ପକାଇଥିଲେ। ସେ ମଧ୍ୟ 1943 ମସିହା ଡିସେମ୍ବର 30 ତାରିଖ ଐତିହାସିକ ଦିବସର ସ୍କୃତିଚାରଣ କରି କହିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହି ଦିନ ପୋର୍ଟ ବ୍ଲେୟାର୍ଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ବନ୍ଦେ ମାତରମ୍ ଜୟଗାନ ସମ୍ପର୍କରେ ଉପରାଷ୍ଟ୍ରପତି କହିଛନ୍ତି ଏହି ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦ ଏବଂ ଏକତାର ମନୋଭାବ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଭାରତର ବିବିଧତା ମଧ୍ୟରେ ଏକତାର ପ୍ରତୀକ ବୋଲି ସେ ବର୍ଷ୍ଣନା କରିଛନ୍ତି। ଶ୍ରୀ ରାଧାକୃଷ୍ଣନ ଆଣ୍ଡାମାନ ନିକୋବରକୁ 2 ଦିନିଆ ଗସ୍ତରେ ଯାଇଛନ୍ତି। ଗତକାଲି ସେ ସେଲୁଲାର ଜେଲ୍ ଜାତୀୟ ସ୍ମାରକୀ ପରିଦର୍ଶନ କରି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀ ଆଗ୍ରହ ଏବଂ ଉତ୍ସାହ ସହକାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୁହିକ ସଂକଳ୍ପ ନେବା ଲାଗି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପୁଡୁଚେରୀ ମୁରୁକା ଥିଏଟର ସିଗ୍ନାଲ୍ଠାରେ ହର୍ ଘର୍ ତିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଉପରାଜ୍ୟପାଳ କେ କୈଳାସନାଥନ, ଗୃହମନ୍ତ୍ରୀ ଏ ନମ ଶିବାୟମ୍ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଜିଏନ୍ଏସ୍ ରାଜଶେଖରନ୍ ଏବଂ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ର୍ୟାଲିରେ ସଂଖ୍ୟାଧିକ ଲୋକ ଜାତୀୟ ପତାକା ଧରି ଯାତ୍ରା କରିଥିଲେ। ପୂର୍ବରୁ ଶ୍ରୀ ଶାହା ପୁଡୁଚେରୀସ୍ଥିତ ଗୋରିମେଦୁ ପୁଲିସ୍ ଟ୍ରେନିଂ ସ୍କୁଲ୍ରେ ଆୟୋଜିତ ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେଇ କହିଛନ୍ତି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା। ଫେରିବା। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି, ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି। ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀ ପୁଲିସ୍ 5,000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ 18ତମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ PMAYU ଏବଂ PMAY 2.0 ଅଧୀନରେ 1,25,00,000 ଉର୍ଦ୍ଧ୍ୱ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଉର୍ଦ୍ଧ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାୟ 1,00,000,000 ବାସଗୃହ ମହିଳାଙ୍କ ନାମରେ ମଞ୍ଜୁର ହୋଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ଜାମ୍ମୁ ଓ କାଶ୍ମୀର ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକୁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ 2,03,000 ଉର୍ଦ୍ଧ୍ୱ ଗୃହ ମହିଳାଙ୍କୁ ପ୍ରଦାନ କରାଯାଇଛି। ସେହିପରି 16,600 ଉର୍ଦ୍ଧ୍ୱ ବାସଗୃହ ବରିଷ୍ଠ ନାଗରିକ, 22,000 ଅନୁସୂଚିତ ଜାତି ହିତାଧିକାରୀ, 14,000 ଉର୍ଦ୍ଧ୍ୱ ଅନୁସୂଚିତ ଜନଜାତି ହିତାଧିକାରୀ ଏବଂ 75,000 ଉର୍ଦ୍ଧ୍ୱ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ମଞ୍ଜୁର କରାଯାଇଛି। ଚୀନ୍ର ପୂର୍ବ ଉପକୂଳରେ ଟାଇଫୁନ୍ ଡଲ୍ଫିନ୍ ସ୍ଥଳଭାଗ ଛୁଇଁଛି, ଫଳରେ ଝେଜିଆଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଚୀନ୍ର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଟାଇଫୁନ୍ ଡଲ୍ଫିନ୍ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସାଂଘାଇର 2 ବିମାନ ବନ୍ଦରରେ 1,300 ଉର୍ଦ୍ଧ୍ୱ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ଚୀନ୍ର ଝେଜିଆଙ୍ଗ, ଫୁଜିଆନ୍, ସାଂଘାଇ, ଜିଆଙ୍ଗସୁ ଆଦି ପ୍ରଦେଶରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟାଇଫୁନ୍ ଉତ୍ତର ପଶ୍ଚିମମୁଖୀ ହୋଇ କ୍ରମଶଃ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଭାରତୀୟ ନୌସେନା ଏବଂ ଆମେରିକା ନୌସେନା ମିଳିତ ଭାବେ ବିସ୍ଫୋରକ ଅସ୍ତ୍ରଶସ୍ତ ନିରୋଧୀ ଅଭ୍ୟାସ 2026 ଆସନ୍ତାକାଲିଠାରୁ 14 ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ନାଭାଲ୍ କମାଣ୍ଡ କୋଚିଠାରେ ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନୌସେନା ମଧ୍ୟରେ ବୈଷୟିକ ସହଯୋଗ ସୁଦୃଢ଼ କରିବା, ବିଶେଷକରି ବିସ୍ଫୋରକ ସାମଗ୍ରୀ ପ୍ରତିହତ କରିବା ଦିଗରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏହି ଅଭ୍ୟାସର ଲକ୍ଷ୍ୟ ରହିଛି। 5 ବ୍ୟାପୀ ହେବାକୁ ଥିବା ଏହି ନୌସେନା ଅଭ୍ୟାସ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ, ଯନ୍ତ୍ରାଂଶ ପ୍ରଦର୍ଶନ ଏବଂ ପରିବେଶ ଭିତ୍ତିକ ଅଭ୍ୟାସ କରାଯିବ। 2005 ଦୁଇ ନୌସେନା ମଧ୍ୟରେ ଏହି ଅଭ୍ୟାସ ଆରମ୍ଭ ହୋଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆସନ୍ତାକାଲି ରାତି 9:30 ଅଙ୍ଗଦାନ, ଅନ୍ଧବିଶ୍ୱାସ ଦୂରୀକରଣ, ଜୀବନ ରକ୍ଷାକାରୀ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ନୂଆଦିଲ୍ଲୀସ୍ଥିତ ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଏବଂ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 01 2317 117 117 2334 4444 2331 01 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ କୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଜାପାନର ନାଗାସାକିଠାରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପଣର 81ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ସେଠାକାର ପ୍ରଧାନମନ୍ତ୍ରୀ ସାନାଇ ତାକାଜି ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଦିଗରେ ଆଗେଇବାକୁ ଗୁରୁତ୍ୱାରୋପ କରିଛନ୍ତି। ଜାପାନର ନୀତି ଆଣବିକ ଅସ୍ତ୍ରନିରୋଧି ଚୁକ୍ତି ଉପରେ ପର୍ଯ୍ୟବେସିତ। ନାଗାସାକିର ପିସ୍ ପାର୍କଠାରେ ଆଜି ଆୟୋଜିତ ନିରବ ପ୍ରାର୍ଥନା ସମାରୋହରେ 90 ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। 1945 ଅଗଷ୍ଟ 9 ଯୁକ୍ତରାଷ୍ଟ୍ର ଆମେରିକା ନାଗାସାକି ଉପରେ ଫ୍ୟାଟ୍ମ୍ୟାନ୍ ନାମକ ପ୍ଲୁଟୋନିୟମ୍ ଡିଭାଇସ୍ ପ୍ରକ୍ଷେପଣ କରିଥିଲା। ଏଥିରେ ପ୍ରାୟ 74,000 ଲୋକ ପ୍ରାଣ ହରାଇଥିଲେ। ଭାରତର ଅସ୍ମିତା ଚଲିଆ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ସିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000 ଉର୍ଦ୍ଧ୍ୱ ଆବାସ ହୋଇଛି ମଞ୍ଜୁର। ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କଲା ଟାଇଫୁନ୍ ଡଲ୍ଫିନ୍। ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ର ନିରତି ଅଭ୍ୟାସ ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚଲିଆ। ସମ୍ବାଦ ଶେଷ ହେଲା।